ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟରେ ବିଜେପି ସରକାର ଗଠନ ହେଲେ କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ସମ୍ବଲପୁରଠାରେ ପ୍ରତିଷ୍ଠା କରାଯିବ 5,000 ଡାକ୍ତରଖାନା, କହିଲେ ଗୃହମନ୍ତ୍ରୀ ଅମିତ ଶାହା। ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମକାଳୀନ ଅବକାଶ ଆସନ୍ତାକାଲିଠାରୁ ଜୁନ୍ 17 ପର୍ଯ୍ୟନ୍ତ ରହିବ। ରାଜ୍ୟର ଅପହଞ୍ଚ ଅଞ୍ଚଳରେ ବାୟୁ ସ୍ୱାସ୍ଥ୍ୟ ସେବା ଆସନ୍ତା ଜୁନ୍ ମାସରୁ ପୁଣି ଥରେ ଆରମ୍ଭ ହେବ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତାକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ସମ୍ବଲପୁରଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ଦେବା ପାଇଁ ଭୋଟରମାନଙ୍କୁ ନିବେଦନ କରିଛନ୍ତି। ଶ୍ରୀ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ଆସନରେ ବସାଇ ଓଡ଼ିଶାକୁ ସମ୍ମାନ ଦେଇଛନ୍ତି, ପାଇକ ବିଦ୍ରୋହକୁ ସମ୍ମାନ ଦେଇ ଡାକଟିକଟ ଜାରି କରିଛନ୍ତି। ରାଜ୍ୟରେ ତାଙ୍କ ସରକାର କ୍ଷମତାକୁ ଆସିଲେ କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ସମ୍ବଲପୁରଠାରେ 5,000 ଡାକ୍ତରଖାନା ତିଆରି କରାଯିବ। ବିଜୟ ସଂକଳ୍ପ ସମାବେଶ ପରେ ଶ୍ରୀ ଶାହା ସମଲେଇ ମନ୍ଦିର ଯାଇ ମା' ସମଲେଇଙ୍କ ଦର୍ଶନ କରିଥିଲେ। ଏହି ବିଜୟ ସଂକଳ୍ପ ସମାବେଶରେ ସମ୍ବଲପୁର ଲୋକସଭା ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେପିର ବରିଷ୍ଠ ନେତୃବୃନ୍ଦ ଓ ଦଳୀୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ। ରାଜ୍ୟରେ ଗତକାଲି ଅନୁଷ୍ଠିତ ହୋଇଥିବା 5 ଲୋକସଭା, ଆସିକା, କନ୍ଧମାଳ, ବରଗଡ଼, ବଲାଙ୍ଗୀର ଓ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ର ସହ ଏହା ଅନ୍ତର୍ଗତ 35 ବିଧାନସଭା ନିର୍ବାଚନ ମଣ୍ଡଳୀରେ 69.34% ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂଚନା ମିଳିଛି। ବରଗଡ଼ରେ ସର୍ବାଧିକ 76.2% ମତଦାନ ହୋଇଥିବାବେଳେ ଆସିକାରେ ସବୁଠାରୁ କମ୍ 60.78% ଭୋଟିଂ ହୋଇଛି। ସେହିଭଳି ଦେଶରେ ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ମତଦାନ ହାର 60.09% ହୋଇଛି। ଏହି ପର୍ଯ୍ୟାୟରେ 6 ରାଜ୍ୟ ଏବଂ 2 କେନ୍ଦ୍ରଶାସିତ ଅଞ୍ଚଳର 49 ସଂସଦୀୟ କ୍ଷେତ୍ର ପାଇଁ ଗତକାଲି ମୋଟାମୋଟି ଶାନ୍ତିପୂର୍ଣ୍ଣ ଭାବେ ମତଗ୍ରହଣ ସମ୍ପନ୍ନ ହୋଇଥିଲା। ସେଗୁଡ଼ିକ ମଧ୍ୟରେ ଉତ୍ତରପ୍ରଦେଶର 14, ମହାରାଷ୍ଟ୍ରର 13, ପଶ୍ଚିମବଙ୍ଗର 7, ଓଡ଼ିଶା ଓ ବିହାରର 5 ଲେଖାଏଁ, ଝାଡ଼ଖଣ୍ଡର 3, ଜାମ୍ମୁ କାଶ୍ମୀର ଓ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳର 1 ଲେଖାଏଁ ଆସନରେ ମତଗ୍ରହଣ କରାଯାଇଛି। ବ୍ଲକ୍ଗ୍ରାଣ୍ଟ ମହାବିଦ୍ୟାଳୟଗୁଡ଼ିକର କର୍ମଚାରୀମାନଙ୍କୁ ଅବସର ପରେ ଏକକାଳୀନ ପ୍ରାପ୍ୟ ଦେବା ପାଇଁ ରାଜ୍ୟ ସରକାରଙ୍କର ବିଜ୍ଞପ୍ତିକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ରଦ୍ଦ କରିଛନ୍ତି। ବିଚାରପତି ବିରଜା ପ୍ରସନ୍ନ ଶତପଥୀଙ୍କ ଖଣ୍ଡପୀଠ ଏହି ନିଷ୍ପଭି ନେଇଛନ୍ତି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚଳିତ ବର୍ଷ ମାର୍ଚ୍ଚ 13 ତାରିଖରେ ଏହି ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜ୍ଞପ୍ତିକୁ ବିରୋଧ କରି ଜଣେ କର୍ମଚାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୂଚନାଯୋଗ୍ୟ, ରାଜ୍ୟ ସରକାର ଚଳିତ ବର୍ଷ ମାର୍ଚ୍ଚ 9 କ୍ୟାବିନେଟ୍ରେ ଏକ ନିଷ୍ପଭି ନେଇ ବ୍ଲକ୍ଗ୍ରାଣ୍ଟ କର୍ମଚାରୀମାନଙ୍କର ପେନ୍ସନ୍ ସୁବିଧା ପରିବର୍ତ୍ତେ ବ୍ଲକ୍ଗ୍ରାଣ୍ଟରେ ଶିକ୍ଷାଦାନ କରୁଥିବା କର୍ମଚାରୀମାନଙ୍କ ପାଇଁ 10,00,000 ଏବଂ ଅଣଶିକ୍ଷାଦାନ କରୁଥିବା କର୍ମଚାରୀମାନଙ୍କ ପାଇଁ 5,00,000 ଏକକାଳୀନ ଅବସରପ୍ରାପ୍ୟ ଦେବା ପାଇଁ ନିଷ୍ପଭି ନେଇଥିଲେ। ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମକାଳୀନ ଛୁଟି ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଜୁନ୍ 17 ପର୍ଯ୍ୟନ୍ତ ରହିବ। ଗ୍ରୀଷ୍ମ ଅବକାଶ ସମୟରେ ଚଳିତ ମାସ 23, 28, 30 ଏବଂ ଜୁନ୍ 4, 6, 11 ଏବଂ 12 ଅବକାଶକାଳୀନ ଖଣ୍ଡପୀଠ ବସିବ ବୋଲି ହାଇକୋର୍ଟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି। ଜରୁରୀ ମାମଲାଗୁଡ଼ିକର ଶୁଣାଣି ପାଇଁ ଅବକାଶକାଳୀନ ଖଣ୍ଡପୀଠଙ୍କ ନିକଟରେ ମାମଲା ତାଲିକାଭୁକ୍ତ କରାଯାଇପାରିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ଚଳିତ ଆର୍ଥିକ ବର୍ଷରେ କୃଷିକ୍ଷେତ୍ର ଲାଗି ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ 1,000 କୋଟି ଖର୍ଚ୍ଚ କରାଯିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। କେବଳ ମୃତ୍ତିକା ପରୀକ୍ଷା ଏବଂ ମୃତ୍ତିକା ସ୍ୱାସ୍ଥ୍ୟର ଉନ୍ନତି ଲାଗି 116,50,00,000 ବିନିଯୋଗ କରାଯିବ। ଜାତୀୟ ଖାଦ୍ୟ ସୁରକ୍ଷା ମିଶନରେ 119 କୋଟି ଖର୍ଚ୍ଚ କରାଯିବା ସହିତ କୃଷି ଜଙ୍ଗଲରେ 4,57,00,000 ଖର୍ଚ୍ଚ କରାଯିବ ବୋଲି କୃଷି ବିଭାଗର ଏକ ତଥ୍ୟରୁ ଜଣାପଡ଼ିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ଅପହଞ୍ଚ ଜିଲ୍ଲାରେ ରୋଗୀମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଏବଂ କଳାହାଣ୍ଡି ଜିଲ୍ଲାରେ ଚାଲିଥିବା ବାୟୁ ସ୍ୱାସ୍ଥ୍ୟସେବା ଆସନ୍ତା ମାସ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ପୁଣିଥରେ ଆରମ୍ଭ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଅତ୍ୟଧିକ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗତ କିଛିଦିନ ହେଲା ଏହି ସ୍ୱାସ୍ଥ୍ୟସେବା ବନ୍ଦ ରହିଛି। ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନ ଆସନ୍ତା 25 ତାରିଖରେ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ କଟକ ଜିଲ୍ଲାର ଗୋଟିଏ ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ 6ଟି ବିଧାନସଭା ଆସନ ପାଇଁ ଭୋଟ୍ ନିଆଯିବ। ଜିଲ୍ଲାର ନିର୍ବାଚନ ସ୍ଥିତି ନେଇ ଆମ ସମ୍ଭାଦଦାତା କାଳୀପ୍ରସନ୍ନ ଶତପଥୀଙ୍କ ରିପୋର୍ଟ।
କଟକ ଜିଲ୍ଲାରେ 2ଟି ପର୍ଯ୍ୟାୟରେ ମତଦାନ ହେବ। ଜିଲ୍ଲାର ଲୋକସଭା କ୍ଷେତ୍ର ପାଇଁ ଏବଂ ଏହା ଅନ୍ତର୍ଗତ 9ଟି ବିଧାନସଭା ଆସନ ପାଇଁ ଆସନ୍ତା 25 ତାରିଖ ଓ ଜୁନ୍ 1ରେ ଭୋଟ୍ ଗ୍ରହଣ ହେବ। ଏହି 2ଟି ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମତଦାନ ପାଇଁ କଟକ ସହରକୁ 12ଟି କଟକ, 14 କଟକ ଭାବେ ବିଭକ୍ତ କରାଯାଇଛି। ସେହିପରି ଉପକଣ୍ଠରେ କଟକ ସଦର ନିର୍ବାଚନ ମଣ୍ଡଳୀ ଅଛି। 12ଟି କଟକ ଅଞ୍ଚଳରେ ପ୍ରାୟ 1,24,000 ଭୋଟର ଥିବାବେଳେ ଏହି ନିର୍ବାଚନ ମଣ୍ଡଳୀରେ 216ଟି ବୁଥ୍ କରାଯାଇଛି। ସେହିପରି ଏଥର ନିର୍ବାଚନ ପାଇଁ କଟକ ଚୌଦ୍ୱାରରେ ପ୍ରାୟ 1,26,000 ଭୋଟର ଅଛନ୍ତି ଓ ଏଠାରେ 212ଟି ବୁଥ୍ରେ ମତଦାତା ଭୋଟ୍ ଦେବେ। ଅପରପକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀରେ ପ୍ରାୟ 1,18,000 ଭୋଟର 212ଟି ବୁଥ୍ରେ ସେମାନଙ୍କ ମତ ସାବ୍ୟସ୍ତ କରିବେ। 25 ତାରିଖ ପାଇଁ ଯେଉଁ 6ଟି ବିଧାନସଭା କ୍ଷେତ୍ରରେ ନିର୍ବାଚନ ଅନୁଷ୍ଠିତ ହେବ ସେଠାରେ 23 ତାରିଖ ସୁଦ୍ଧା ପ୍ରଚାର ଶେଷ ହେବ। ସେହିପରି ଜୁନ୍ 1ରେ ଅନୁଷ୍ଠିତ ହେବାକୁ ଥିବା 3ଟି ମାହାଙ୍ଗା, ସାଲେପୁର, ନିଆଳି ନିର୍ବାଚନ ମଣ୍ଡଳୀ ପାଇଁ ପ୍ରଚାର ଆସନ୍ତା 30 ତାରିଖ ସୁଦ୍ଧା ଶେଷ ହେବ।
ସଖୀ ବୁଥ୍ ପରିଚାଳନା ପାଇଁ ଢେଙ୍କାନାଳ ପୌରପାଳିକା ସଭାଗୃହରେ ଏକ ସ୍ୱତନ୍ତ୍ର ତାଲିମ ଶିବିର ହୋଇଯାଇଛି। ଶିବିରରେ 120ଟି ସଖୀ ବୁଥ୍ର ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସରଙ୍କୁ ଭୋଟିଂ ମେସିନ୍ ପରିଚାଳନା ସମ୍ପର୍କରେ ତାଲିମ ଦିଆଯାଇଥିଲା। ନୟାଗଡ଼ ଜିଲ୍ଲାରେ ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ ଜିଲ୍ଲାପାଳ ଶ୍ରଦ୍ଧାଦେବ ସିଂ ଭୋଟରମାନଙ୍କୁ ନିବେଦନ କରିଛନ୍ତି। ପୁରୀ ଲୋକସଭା ଅନ୍ତର୍ଗତ ରଣପୁର ଓ ନୟାଗଡ଼ ନିର୍ବାଚନ ମଣ୍ଡଳୀ ପାଇଁ ନିଯୁକ୍ତ ସାଧାରଣ ପର୍ଯ୍ୟବେକ୍ଷକ ଟିଭି ସୁବାସ ଏବଂ ତାଙ୍କ ଦଳ ଆଜି ନୟାଗଡ଼ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟ ସମୀକ୍ଷା କରିଥିଲେ। ନିର୍ବାଚନ ଆଦର୍ଶ ଆଚରଣ ବିଧି ପାଇଁ ଗଠିତ ମିଡିଆ ସାର୍ଟିଫିକେସନ୍ ଏବଂ ମନିଟରିଂ କମିଟିର ଉଦ୍ଦେଶ୍ୟ ଏବଂ ଆଭିମୁଖ୍ୟ ବିଷୟରେ ଆଲୋଚନା କରିଥିଲେ। ପୁରୀ ଶ୍ରୀକ୍ଷେତ୍ର ରଥଖଳାରେ 3 ରଥର 42ଟି ଯାକ ତୁମ୍ବରେ 16 ଯୋଡ଼ା ବିନ୍ଦ କାର୍ଯ୍ୟ ଶେଷ ହୋଇଛି। ତାଳଧ୍ୱଜ ରଥର 14ଟି, ଦେବଦଳନ ରଥର 12ଟି ଏବଂ ନନ୍ଦୀଘୋଷ ରଥର 16ଟି ତୁମ୍ବରେ 42ଟି ଲେଖାଏଁ ବିନ୍ଧ କରାଯାଇଛି। ଏହାପରେ ବିନ୍ଦଗୁଡ଼ିକରେ ଅରପଟା ସଂଯୋଗ କରାଯିବ। ସେହିଭଳି ଅସ୍ଥାୟୀ କମାରଶାଳରେ ଅରକଣ୍ଟା ଏବଂ ପନ୍ଦାରୀ ନିର୍ମାଣ କାର୍ଯ୍ୟ ଚାଲିଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ଆଗାମୀ ସାଧାରଣ ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଆକାଶବାଣୀ ଜରିଆରେ ସେମାନଙ୍କର ଦଳର ଆଭିମୁଖ୍ୟ ସମ୍ବନ୍ଧରେ ପ୍ରସାରଣ କରାଯାଉଛି। ସେଥିପାଇଁ ଆସନ୍ତାକାଲି ମଧ୍ୟାହ୍ନ ଆଞ୍ଚଳିକ ସମ୍ବାଦ ସମୟରେ ପରିବର୍ତ୍ତନ କରାଯାଇଛି। ଦିନ 2:32ରେ ପ୍ରସାରିତ ହେଉଥିବା ଆଞ୍ଚଳିକ ସମ୍ବାଦ ଅପରାହ୍ନ 4ଟାରେ ପ୍ରସାରଣ କରାଯିବ। ଭୁବନେଶ୍ୱର ଏବଂ କଟକ ସମେତ ରାଜ୍ୟର କେତେକ ସ୍ଥାନରେ ଶୂନ୍ୟଛାୟା ଦେଖାଯିବ ବୋଲି ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ସୂତ୍ରରୁ ଜଣାପଡ଼ିଛି। ତେବେ ଭୁବନେଶ୍ୱରରେ ଆଜି ପୂର୍ବାହ୍ନ 11:43ରେ ଶୂନ୍ୟଛାୟା ଦୃଶ୍ୟମାନ ହୋଇଥିଲା। ଅନ୍ୟପକ୍ଷରେ କଟକରେ ଆସନ୍ତାକାଲି ପୂର୍ବାହ୍ନ 11:43ରେ ଶୂନ୍ୟଛାୟା ଦେଖାଯିବ ବୋଲି ଅନୁମାନ କରାଯାଇଛି। ବଲାଙ୍ଗୀରରେ ଆସନ୍ତା 23 ତାରିଖ, ବୁର୍ଲାରେ 28 ତାରିଖ, ବାରିପଦାରେ 31 ତାରିଖ, ରାଉରକେଲାରେ ଜୁନ୍ 2ତାରିଖରେ ଶୂନ୍ୟଛାୟା ଦେଖାଯିବ ବୋଲି ଅନୁମାନ କରାଯାଇଛି। ସୂର୍ଯ୍ୟ ଦିଗ୍ବଳୟର ଯେତେ ନିକଟରେ ଥାଏ ଛାଇ ସେତେ ଅଧିକ ହୋଇଥାଏ ଏବଂ ସୂର୍ଯ୍ୟ ମୁଣ୍ଡ ଉପରକୁ ଆସିଲେ ଛାଇଟି ଖୁବ୍ ଛୋଟ ହୋଇଯାଏ, କିନ୍ତୁ ଛାଇ ପୂରାପୂରି ଭାବେ ଉଭେଇ ଯାଏ ନାହିଁ, ହେଲେ ଶୂନ୍ୟଛାୟାରେ ଛାୟା ବିଲକୁଲ ଦେଖାଯାଏ ନାହିଁ। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜନିତ ଅସୁସ୍ଥତା ଓ ଅଂଶୁଘାତ ରୋଗୀଙ୍କ ସଂଖ୍ୟା 1,021 ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡ଼ିଛି। ସରକାରୀ ତଥ୍ୟ ଅନୁସାରେ ବର୍ତ୍ତମାନ ସୁଦ୍ଧା ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା 4 ଥିବାବେଳେ ଅନ୍ୟ 16ଟି ମୃତ୍ୟୁର ଅଭିଯୋଗ ଯାଞ୍ଚ ଚାଲିଛି। ପାଣିପାଗ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତାକାଲି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। 24 ତାରିଖ ଆଡ଼କୁ ଲଘୁଚାପ ଅବପାତର ରୂପ ନେବ। ଏହାର ପ୍ରଭାବ ଓଡ଼ିଶା ଉପରେ ବିଶେଷ ପଡ଼ିବାର ନାହିଁ ବୋଲି କେତେକ ପାଣିପାଗ ମଡେଲ ପୂର୍ବାନୁମାନ କରିଛି। ରାଜ୍ୟରେ ବିଜେପି ସରକାର ଗଠନ ହେଲେ କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ସମ୍ଭଲପୁରଠାରେ ପ୍ରତିଷ୍ଠା କରାଯିବ 500 ଶଯ୍ୟାର ଡାକ୍ତରଖାନା, କହିଲେ ଗୃହମନ୍ତ୍ରୀ ଅମିତ ଶାହା। ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମକାଳୀନ ଅବକାଶ ଆସନ୍ତାକାଲିଠାରୁ ଜୁନ୍ 17 ପର୍ଯ୍ୟନ୍ତ ରହିବ। ରାଜ୍ୟର ଅପହଞ୍ଚ ଅଞ୍ଚଳରେ ବାୟୁ ସ୍ୱାସ୍ଥ୍ୟ ସେବା ଆସନ୍ତା ଜୁନ୍ ମାସରୁ ପୁଣିଥରେ ଆରମ୍ଭ ହେବ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତାକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।